ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର ପହିଲା ମୁଖିଆ ଖବର। ରାଜ୍ୟବାସୀଙ୍କର ସପନ ପୂରା କରବାର୍ ଲାଗି ଗଲା ଦୁଇ ବର୍ଷରେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ରାଇରଙ୍ଗପୁରଠାରେ 47,000 କୋଟି ନୁ ଏତକା ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଆର୍ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଥି ଆଜି 18,880 କୋଟିର ସାହସ ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ। ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହେଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଆଉ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ସାରା ଦେଶେ ସରଲା ପ୍ରସ୍ତୁତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁହେଁ ମିଶିକିରି ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ 47,000 କୋଟିନୁ ଏତକା ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। ଇସବୁ ପ୍ରକଳ୍ପମାନଙ୍କର ଭିତରେ ଶକ୍ତି, ଭିତ୍ତିଭୂମି ତିଆର, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଆର୍ ଜଳସେଚନ ବାଗିର କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜନସମାବେଶକେ ଉଦ୍ବୋଧନ ଦେଇକରି କହିଛନ୍, ରାଜ୍ୟ ସରକାର ଗଲା ଦୁଇ ବର୍ଷ ଭିତରେ ସବୁ କ୍ଷେତ୍ରଥି ବିକାଶମୂଳକ କାମକେ ଜୋର ଦେଇକରି ଲୋକମାନଙ୍କର ଭଲ ଲାଗି କାମ କରିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳୀ ଭାଷାଥି ସମ୍ବିଧାନ ତିଆରି କରାଯାଇଥିବାର କଥା କହିବାର ସହିତେ ଓଡ଼ିଶାର ସୁସନ୍ତାନମାନଙ୍କୁ ପଦ୍ମ ସମ୍ମାନଥି ସମ୍ମାନିତ କରାଯାଇଥିବାର ବାବଦେଭିଲ କହିଛନ୍। ଶ୍ରୀ ମୋଦି କହିଛନ୍, ଗଲା ଦୁଇ ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କର ସପନ ସାକାର କରବାର ଦିଗେ ସଫଲ ହୋଇଛନ୍।
ଓଡ଼ିଶା କି ବିଜେପି ସରକାର ନେ ଅପନେ 2 ସାଲ ଭି ପୂର୍ଣ୍ଣ କିଏ ହେଁ। ଇସ୍ ମୌକେ ପର ଆପ ସବକେ ବିଚ ଆନା, ମୟୂରଭଞ୍ଜ ଆନେ କା ୟେ ସୌଭାଗ୍ୟ ଔର ଇତନି ବଡ଼ି ସଂଖ୍ୟା ମେ ଆପ ସବକି ଉପସ୍ଥିତି, ୟେ ଅବସର ମେରେ ଲିଏ ବହୁତ ଖାସ ହେ। ଆପକା ଅପନାପନ ମୁଝେ ବାର ବାର ୟହାଁ ଖିଚ ଲାତା ହେ। ମେ ଆପ ସଭି କା ହୃଦୟ ସେ ବହୁତ ବହୁତ ଅଭିନନ୍ଦନ କରତା ହୁଁ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍, ରାଜ୍ୟ ସରକାର ଗଲା ଦୁଇ ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ଆର୍ ପଛୁଆ ବର୍ଗମାନଙ୍କ ଲାଗି ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍। ରାଜ୍ୟର କଲ୍ୟାଣ ଲାଗି ସରକାରଙ୍କ ତରଫରୁ ନିରନ୍ତର ଚେଷ୍ଟା ଜାରି ରହିବା, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଆର୍ ସାଧାରଣ ଲୋକର ଜୀବନ ଜିମାର ଶୈଳୀଥି ସମୟ ଭିତରେ ବହୁତ ପରିବର୍ତ୍ତନ ଆସିଛି ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଓଡ଼ିଶା ଗସ୍ତର ପହିଲା ଦିନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସହିତ ଅଲଗା କେତେଟା ପ୍ରକଳ୍ପର ଉଦ୍ଘାଟନ କରିଛନ୍। କଲାକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରନୁ ପହଞ୍ଚିବାର ଉତ୍ତରୁ ଗୋଟିଏ ମେଡିକାଲ କ୍ୟାମ୍ପକେ ଉଦ୍ଘାଟନ କରବାର ସହିତେ ସେଠାରେ କାମ କରୁଥିବାର କର୍ମଚାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଏ ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରବାର ସହିତ ବ୍ରହ୍ମକୁମାରୀଙ୍କର ମାତୃଶକ୍ତି ଭବନ ଆର୍ ଗୋଟିଏ ଖାସ୍ ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା ବର୍ଷର ଅଗଷ୍ଟ ମାସେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇକରି ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ବନାଯାଇଥିଲା। ଏ ନୂଆ ପୁଲିସ୍ ଜିଲ୍ଲା ଅଧୀନଟି 2 ପୁଲିସ୍ ଉପଖଣ୍ଡ ଆର୍ 14 ଥାନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପୈତୃକ ଗାଁ ପାହାଡ଼ପୁରନୁ ପହଞ୍ଚିଲା ଉତ୍ତରୁ ରାଷ୍ଟ୍ରପତିଙ୍କର 68ତମ ଜନ୍ମଦିନ ପାଳନ ଉତ୍ସବଟି ଯୋଗ ଦେଇଥିଲେ। ପାହାଡ଼ପୁରଠାରେ ପହଞ୍ଚିବାର ଉତ୍ତରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ଦୁହେଁ ଆଦିବାସୀ ଉପାସନାସ୍ଥଳୀ ସାନ୍ତାଳୀ ଜାହେରା ଆର୍ ହୋ ଜାହେରାନୁ ପ୍ରାର୍ଥନା କରିଥିଲେ। ଏ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ବିଦ୍ୟାଳୟ ସହିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିକରି ସେନର ଆଦିବାସୀ ସମ୍ପ୍ରଦାୟମାନଙ୍କ ସାଙ୍ଗେ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଥିବାର ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର 68ତମ ଜନ୍ମଦିନ ପାଳନ କରିଛନ୍ତି। ଏ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମକୁ ପ୍ରେରଣା ଯୋଗାଇଛି ବୋଲିକରି କହିବାର ସହିତ ତାଙ୍କର ଲମ୍ବା ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ, ଦେଶ ଲାଗି ପ୍ରେରଣା ଆର୍ ସଂକଳ୍ପର ପ୍ରତୀକ ବୋଲି କହିକରି ତାଙ୍କର ଲମ୍ବା ଜୀବନ ଆର୍ ମଙ୍ଗଲ କାମନା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂ ଦେଓ ଆର୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23 ନମ୍ବର କିସ୍ତି ବାଣ୍ଟିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାନୁ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ 9,44,00,000 ଏତକା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକେ 18,880 କୋଟି ଟଙ୍କା ସିଧାସଳଖ ଦେଇଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଆବାସୀ ଜରିଆ ସମ୍ବୋଧନ ଭିଲ୍ କରିଛନ୍। 2019 ମସିହାନୁ ଏହି ଯୋଜନାଥି ଏପତକ 11 କୋଟିନୁ ଏତକା ଚାଷୀଙ୍କର ଖାତାକେ 22 କିସ୍ତିଥି ପାଖାପାଖି 4,50,000 କୋଟିନୁ ଏତକା ଟଙ୍କା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଆଜି ଶେଷ ହୋଇଛି। ଗଲାକାଲି ଅଧରାତିନୁ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ବାବା, ଫାଟକର ମହାକାଳେଶ୍ୱର ବାବା ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ସାଙ୍ଗେ ସୁସଜିତ ରଥଟି ନଗର ପରିକ୍ରମା କରିଥିଲେ। ଏହି ନଗର ପରିକ୍ରମା ଶୋଭାଯାତ୍ରା ଥି ରାଜ୍ୟର ଭିନ୍ ଭିନ୍ ପାରମ୍ପରିକ ଲୋକନାଚ ଗୀତ ଦୁଲଦୁଲି ଥି ସହର ଗଜଗଜେଇ ଯାଇଥିଲା। ସାରା ରାତି ହଜାର ହଜାର ଲୋକ ଯାତ୍ରା ଦେଖିଥିଲେ। ଆଜି ପହପହନୁ କେତେ ଘଣ୍ଟାର ବିଶ୍ରାମ ଉତ୍ରୁ ଯାତ୍ରା ଫେର୍ ମୂଲ ହୋଇଥିଲା। ଦିନବେଳାର ଜୋର ଖରାତି ବିଲ୍ ବାହାରୁ ଆସିଥିବାର ଦେଖନାହାରୀଙ୍କର ତହକ ନାଇଁ କମିଥାଏ। ଆକାଶବାଣୀ ତରଫୁ ଆଜି ସକାଳ ବେଳା ଯାତ୍ରା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଉପରବେଳା ଦେବ ଦମ୍ପତି ନିଜର ପୀଠନ ପହଞ୍ଚିଥିଲେ। ଯାତ୍ରା ଯାଉଥିବା ରାସ୍ତାରେ ଠାନେ ଠାନେ ଭକ୍ତମାନେ ଦେବ ଦମ୍ପତିଙ୍କୁ ବନ୍ଦେଇଥିବାର ବେଳେ ମହାଆଳତି ଉତ୍ରୁ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ହୋଇଥିଲା। ପୁଲିସ ତରଫୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିବାର ବେଳେ କେହନି ପ୍ରକାରର ଅଘଟନ ନାଇଁ ଘଟିଥିବାରୁ ଯାତ୍ରା ଆୟୋଜକ ଆର୍ ପ୍ରଶାସନ ଆଶ୍ୱସ୍ତ ହୋଇଛନ୍। ଭିନ୍ ଭିନ୍ ସାମାଜିକ ଆର୍ ନାଗରିକ ଅନୁଷ୍ଠାନ ତରଫୁ ଦେଖନାହାରୀଙ୍କୁ ପିଇବାର ପାନ୍, ସର୍ବତ ଆର୍ ଜଲଖିଆ ବଣ୍ଟା ଯାଇଥିଲା। ଆଜି ଉପରବେଳା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଗଲା ଅକ୍ଷିତୃତୀୟାନୁ ମୂଲ ହୋଇଥିବା ଶୀତଳଷଷ୍ଠୀ ଯାତ୍ରା ଉଷତୁଷ୍ଣାକି ସହିତ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କର ସହିତ ବୈଦ୍ୟନାଥ ବାବା କୌଶଲେ ଶ୍ୱର, ଚର୍ଦ୍ଦାର ବାବା କପିଲେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର ଆର୍ ଗୋଧନେଶ୍ୱରଙ୍କର ପୀଠନ ଚାଲିଥିବା ଶିବ ପାର୍ବତୀଙ୍କର ବିବାହ ଉତ୍ସବ ପରବ ସରଲା ଉତ୍ରୁ ଆଜି ଦେବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍। ମନ୍ଦିର ବିଜେ ଆଘନୁ ମହାଦେବ ବାବା ଆର୍ ଦେବୀ ପାର୍ବତୀଙ୍କର ସାଂସ୍କୃତିକ ଶୋଭାଯାତ୍ରା ଥି ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଆଇବା କାଲ 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ସାରା ପୃଥିବୀରେ ପାଳନ କରାଯିବା। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ସ୍ୱାସ୍ଥ୍ୟକର ବୟସ ଲାଗି ଯୋଗ। ଏ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ତରଫୁ ଦେଶର 100 ଜାଗାନ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ତରଫୁ ରନ୍ ଫର୍ ଯୋଗ ଆର୍ ଜୁମ୍ବା ଅଧିବେଶନ ଆୟୋଜନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ଜାତୀୟ ସମାରୋହ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଇବାକାଲ ପାଳନ କରାଯିବା। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ତରଫୁ ଆଇବାକାଲ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026ର ପୁନଃ ପରୀକ୍ଷା ହେବା। ଏଥିଲାଗି ଆଜି ସାରା ଦେଶେ ଏନ୍ଟିଏ ତରଫୁ ମକ୍ ଡ୍ରିଲ୍ କରାଯାଇଛି। ସକାଳ 9 ବଜେନୁ ମୂଲ ହୋଇଥିବାର ଅଭ୍ୟାସ ସାରାଦିନ ଚାଲିଛି। ସାରା ଦେଶେ ପରୀକ୍ଷା କେନ୍ଦ୍ରମାନଙ୍କେ କରାଯାଉଥିବାର ଅଭ୍ୟାସ ଦି 2,50,000 ଏତକା ସୁରକ୍ଷା କର୍ମଚାରୀ ଭାଗ ନେଇଛନ୍। ଭାରତର 551 ସହର ଆର୍ ବିଦେଶର 14 ସହରର 22,79,000 ଏତକା ପରୀକ୍ଷାର୍ଥୀଙ୍କର ଲାଗି ଏବେ କାଲି ପରୀକ୍ଷା କରାଯିବା ବୋଲି ଏନ୍ଟିଏ ତରଫୁ କୁହାଯାଇଛି। ପରୀକ୍ଷାର୍ଥୀ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହିତ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଆର୍ ଜିପିଏସ୍ ସମର୍ଥିତ ଗାଡ଼ି ବ୍ୟବହାର କରାଯିବା ବୋଲିକରି ଜଣାପଡ଼ିଛି। ଶରଣାର୍ଥୀମାନଙ୍କର ସଂଘର୍ଷକେ ଜନାବାର ସେମାନଙ୍କୁ ସମବେଦନା ଜଣାଇକରି ସହଯୋଗର ହାତ ବଢ଼ାବାର ଲକ୍ଷ୍ୟଟି ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଏଚ୍ନିର୍ ସମୟାଥି ଶରଣାର୍ଥୀ ସମସ୍ୟା ଗୋଟିଏ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛେ। ଇତାର ମୁକାବିଲା ଲାଗି ସାରା ପୃଥିବୀନୁ ଚେରେଷ୍ଟା ଚାଲିଛି। ଯୁଦ୍ଧ ଦରିଦ୍ରତାର ଭିନ୍ ଭିନ୍ କାରଣରୁ ଶରଣାର୍ଥୀ ହୋଇଥିବା ଲୋକକୁ ସେମାନଙ୍କର ଘରକେ ଫେରାଇ ନେବାର ଲାଗି ମିଳିତ ଜାତିସଂଘ ତରଫୁ ଜରୁରୀ ପଦକ୍ଷେପମାନ ନିଆଯାଉଛି। ନୂଆପଡ଼ା ଜିଲ୍ଲାର ଚଳିତ ବର୍ଷ ରବି ଋତୁଥି 44 ଧାନଘିନା କେନ୍ଦ୍ର ଜରିଏ ଗଲା କାଲତକ 636 ଜଣ ଚାଷୀ 31,670 କ୍ୱିଣ୍ଟାଲନୁ ଏତକା ଧାନ ବିକିଛନ୍। ଏତକ 6,939 ଜଣ ଚାଷୀ 354,449 କ୍ୱିଣ୍ଟାଲ ଧାନ ବିକିଥିବାର ସୂଚନା ମିଳିଛି। ବୌଦ୍ଧ ଜିଲ୍ଲାର ଶିଶୁ ଆର୍ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଭିନ୍ ଭିନ୍ ବିଭାଗର ଭିତରେ ତାଲମେଲ ରଖିକରି ଶିଶୁ ଶ୍ରମିକ ଚିହ୍ନଟ ସହିତ ସେମାନଙ୍କୁ ଉଦ୍ଧାର କରିକି ପୁନର୍ବାସ କରିବାର ଉପରେ ଜୋର୍ ଦିଆଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବତି ଭିନ୍ ଭିନ୍ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ରାଜ୍ୟବାସୀଙ୍କର ସପନ ପୂରା କରିବା ଲାଗି ଗଲା ଦୁଇ ବର୍ଷରେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପ କଲେ ଉଦ୍ଘାଟନର ଶିଳାନ୍ୟାସ। ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହୋଇଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଉ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ସାରା ଦେଶ ସରିଲା ପ୍ରସ୍ତୁତି। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।